ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି, ଦକ୍ଷ ଶାସନ କ୍ଷେତ୍ରରେ ନୂତନ ଚିନ୍ତାଧାରା ଓ ଜ୍ଞାନକୌଶଳ ପ୍ରଭାବଶାଳୀ ପରିବର୍ତ୍ତନ ଆଣିପାରିବ। ଆମେରିକା ରାଷ୍ଟ୍ରପତିଙ୍କ ଅନୁରୋଧ ପରେ ଆଲୋଚନା ପାଇଁ ୱାଶିଂଟନ୍ ଆସିବେ ଇସ୍ରାଏଲ୍ର ଏକ ବରିଷ୍ଠ ପ୍ରତିନିଧି ଦଳ। କୋଲକାତାର ଗାଡେନିରିଚ୍ ଅଞ୍ଚଳରେ କୋଠା ଭୁଶୁଡ଼ି ପଡ଼ିବା ଘଟଣାରେ ମୃତ୍ୟୁ ସଂଖ୍ୟା 10କୁ ବୃଦ୍ଧି। ଓଡ଼ିଶାରେ ଅବାଧ ଓ ଶାନ୍ତିପୂର୍ଣ୍ଣ ନିର୍ବାଚନ ନିମନ୍ତେ ବୈଠକ ଅନୁଷ୍ଠିତ। ସାମାଜିକ ଗଣମାଧ୍ୟମ ଉପରେ ନଜର ରଖିବା ପାଇଁ ନିଯୁକ୍ତ ହେବେ ଆଇଜି ପାହ୍ୟାର ପୁଲିସ ଅଧିକାରୀ। ଏବଂ ଆଜିଠାରୁ ଆରମ୍ଭ ହେବ ସ୍ୱିସ୍ ଓପନ୍ 300 ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ। ଦକ୍ଷ ଓ ସ୍କାର୍ଟ ଶାସନ ପାଇଁ କୃତ୍ରିମ ବୁଦ୍ଧିମତା, ବ୍ଲକ୍ ଚେନ୍ ଏବଂ ବିଗ୍ ଡାଟା ଆନାଲିଟିକ୍ସ ଭଳି ଆଧୁନିକ ଜ୍ଞାନକୌଶଳ ବ୍ୟବହାର କରିବାକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସରକାରୀ କର୍ମଚାରୀମାନଙ୍କୁ ଆହ୍ୱାନ ଦେଇଛନ୍ତି। ସମୃଦ୍ଧ ଏବଂ ବିବିଧ ଅନୁଭୂତି ସହିତ ନୂତନ ଚିନ୍ତାଧାରା ଓ ନୂତନ ଜ୍ଞାନକୌଶଳ ପ୍ରଭାବଶାଳୀ ପରିବର୍ତ୍ତନ ଆଣିପାରିବ ବୋଲି ସେ କହିଛନ୍ତି। ରାଷ୍ଟ୍ରପତି ଭବନରେ ପ୍ରଶାସନିକ ସେବା ଅଧିକାରୀଙ୍କୁ ସେ ଏହା କହିଛନ୍ତି। ମୈସୁରର ଲାଲବାହାଦୁର ଶାସ୍ତ୍ରୀ ନ୍ୟାସନାଲ୍ ଏକାଡେମୀ ଅଫ୍ ଆଡମିନିଷ୍ଟ୍ରେସନରେ 125ତମ ଇଣ୍ଡକ୍ସନ ଟ୍ରେନିଂ କାର୍ଯ୍ୟକ୍ରମରେ ଏହି ଅଧିକାରୀମାନେ ଯୋଗ ଦେଉଛନ୍ତି। ଏହି ଅବସରରେ ରାଷ୍ଟ୍ରପତି କହିଛନ୍ତି, କୌଣସି ଉନ୍ନୟନମୂଳକ କାର୍ଯ୍ୟ କରିବା ସମୟରେ ଅଧିକାରୀମାନେ ଏକ ସ୍ଥାୟୀ ଏବଂ ଅନ୍ତର୍ଭୁକ୍ତ ଆଭିମୁଖ୍ୟକୁ ଧ୍ୟାନରେ ରଖିବା ଉଚିତ। ସେ କହିଛନ୍ତି ଯେ ବିଶ୍ୱ ବର୍ତ୍ତମାନ ଜଳବାୟୁ ପରିବର୍ତ୍ତନ ଏବଂ ଗ୍ଲୋବାଲ୍ ୱାର୍ମିଂର ବିପଦର ସମ୍ମୁଖୀନ ହେଉଛି। ତେଣୁ ପରିବେଶ ଅନୁକୂଳ ଅଭ୍ୟାସ ଗ୍ରହଣ କରିବା ଏବଂ ସ୍ଥାୟୀ ଆଭିମୁଖ୍ୟକୁ ପ୍ରୋହାହିତ କରିବା ପାଇଁ କର୍ତ୍ତୃପକ୍ଷ ଅଭିନବ ପଦକ୍ଷେପ ଗ୍ରହଣ କରିବା ଜରୁରୀ। ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ପରେ ବିବେକ ସହାୟଙ୍କୁ ପଶ୍ଚିମବଙ୍ଗର ନୂଆ ପୁଲିସ୍ ମହାନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି। ପୂର୍ବତନ ପୁଲିସ୍ ମହାନିର୍ଦ୍ଦେଶକ ରାଜୀବ କୁମାରଙ୍କୁ ନିର୍ବାଚନ ଆୟୋଗ ପଦରୁ ହଟାଇବାର କିଛି ସମୟ ପରେ ଏହି ନିଯୁକ୍ତ କରାଯାଇଛି। ପୂର୍ବରୁ ଶ୍ରୀ ସାହାଇ ହୋମ୍ଗାର୍ଡର ମହାନିର୍ଦ୍ଦେଶକ ଓ କମାଣ୍ଡାଣ୍ଟ ଭାବେ କାର୍ଯ୍ୟ କରୁଥିଲେ। ପୂର୍ବତନ ପୁଲିସ୍ ମହାନିର୍ଦ୍ଦେଶକ ରାଜୀବ କୁମାରଙ୍କୁ ସୂଚନା ପ୍ରଯୁକ୍ତି ବିଦ୍ୟା ଓ ଇଲେକ୍ଟ୍ରୋନିକ୍ସ ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଛି। ଅନ୍ୟପକ୍ଷରେ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁଯାୟୀ ଗୁଜରାଟ, ଉତ୍ତରପ୍ରଦେଶ, ବିହାର, ଝାଡ଼ଖଣ୍ଡ, ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡର ଗୃହ ସଚିବଙ୍କୁ ବଦଳି କରାଯାଇଛି। ମିଜୋରାମ ଓ ହିମାଚଳ ପ୍ରଦେଶର ସାଧାରଣ ପ୍ରଶାସନିକ ବିଭାଗର ସଚିବଙ୍କୁ ମଧ୍ୟ ଅନ୍ୟତ୍ର ବଦଳି କରାଯାଇଛି। ଲୋକସଭା ନିର୍ବାଚନ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିବାର କିଛିଦିନ ପରେ ସିସି ରାଜୀବ କୁମାରଙ୍କ ନେତୃତ୍ୱରେ ଗଠିତ ନିର୍ବାଚନ କମିଟି ବ୍ରିହାନ ମୁମ୍ବାଇ ମ୍ୟୁନିସିପାଲିଟି କମିଶନର ଇକବାଲ ସିଂହ ଚହଲ, ଅତିରିକ୍ତ କମିଶନର ଏବଂ ଡେପୁଟି କମିଶନରଙ୍କୁ ହଟାଇବାକୁ ନିର୍ଦ୍ଦେଶ ଦେଇଥିଲେ। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁଙ୍କ ସହ ଫୋନ୍ରେ କଥା ହୋଇଛନ୍ତି। ସେ କହିଛନ୍ତି ରାଫା ଉପରେ ଆକ୍ରମଣ ଭୁଲ୍ ପ୍ରମାଣିତ ହେବ। ଦୁଇ ଦେଶ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବା ବେଳେ ଉଭୟ ନେତା କଥା ହୋଇଛନ୍ତି। ହ୍ୱାଇଟ୍ ହାଉସ୍ର ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଜ୍ୟାକ୍ ସୁଲିଭାନ୍ କହିଛନ୍ତି, ଏହି ଆଲୋଚନା କାଳରେ ଆମେରିକା ରାଷ୍ଟ୍ରପତି ଆକ୍ରମଣର ପରିଣତି ସମ୍ପର୍କରେ ସୂଚାଇ ଦେଇଛନ୍ତି। ଯଦି ସ୍ଥଳଭାଗରେ ଆକ୍ରମଣ କରାଯାଏ ତେବେ ଅଧିକ ଲୋକଙ୍କ ମୃତ୍ୟୁ ଘଟିବ ବୋଲି ସେ କହିଛନ୍ତି। ସେଠାରେ ପୂର୍ବରୁ ଦେଖାଦେଇଥିବା ମାନବିକ ସଂକଟ ଆହୁରି ବୃଦ୍ଧି ପାଇବା ସହ ଗାଜାରେ ଅଧିକ ବିଶୃଙ୍ଖଳା ଦେଖାଦେବ ବୋଲି ସେ କହିଛନ୍ତି। ଏହାଫଳରେ ଇସ୍ରାଏଲ୍ ଆନ୍ତର୍ଜାତିକ ସ୍ତରରେ ଅଲଗା ହୋଇଯିବ ବୋଲି ବାଇଡେନ୍ କହିଛନ୍ତି। ସମ୍ଭାବ୍ୟ ବିକଳ୍ପ ନେଇ ଇସ୍ରାଏଲ୍ର ଏକ ବରିଷ୍ଠ ପ୍ରତିନିଧି ଦଳକୁ ୱାଶିଂଟନ୍ ପଠାଇବାକୁ ବାଇଡେନ୍ଙ୍କ ଅନୁରୋଧକୁ ନେତନ୍ୟାହୁ ଗ୍ରହଣ କରିଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଜରୁରୀକାଳୀନ ସହାୟତା ନ ମିଳିଲେ ଉତ୍ତର ଗାଜାରେ ଦୁର୍ଭିକ୍ଷ ଆଶଙ୍କା ଦେଖାଦେଇପାରେ ବୋଲି ଜାତିସଂଘର ଖାଦ୍ୟ ନିରାପତ୍ତା କମିଟି କହିଛି। ଗାଜା ଉପତ୍ୟକାରେ ପ୍ରାୟ ଅର୍ଦ୍ଧାଧିକ ଲୋକ ଭୋକରେ କାଳିତପାତ କରୁଥିବା ଏହି ରିପୋର୍ଟରେ କୁହାଯାଇଛି। କୋଲକାତାର ଗାର୍ଡେନ୍ ରିଚ୍ ଅଞ୍ଚଳରେ ଶନିବାର ଏକ ନିର୍ମାଣାଧୀନ ପାଞ୍ଚମହଲା କୋଠା ଭୁଶୁଡ଼ି ପଡ଼ିବାରୁ ଦୁଇ ମହିଳାଙ୍କ ସମେତ 10 ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକ ଆହତ ହୋଇଛନ୍ତି। ସୋମବାର ପୁଲିସ୍ ଏହି ସୂଚନା ଦେଇଥିଲା। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଗ୍ନିଶମ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ ଅତି କମ୍ରେ 4 ଜଣ ଲୋକ ଏବେ ବି ଭଗ୍ନାବଶେଷ ତଳେ ଫସି ରହିଥିବାରୁ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇପାରେ। ସେମାନଙ୍କ ମଧ୍ୟରୁ କେବଳ ଜଣେ ଜୀବିତ ଅଛନ୍ତି। କୋଲକାତାର ମେୟର ଫିରହାଦ ହକିମ୍ କହିଛନ୍ତି ଯେ କୋଠା ଭୁଶୁଡ଼ିବା ସ୍ଥାନରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏହି କୋଠାର ପ୍ରମୋଟର ମହମ୍ମଦ ୱାସିମ୍ଙ୍କୁ ଗିରଫ କରାଯାଇଛି ଏବଂ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ଇତିମଧ୍ୟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ଅପହୃତ ବୁଲ୍ଗେରିଆ ଜାହାଜ ଏମ୍ଭି ରୁଏନ୍ ଉପରେ ସଫଳତାର ସହ ଉଦ୍ଧାର କାର୍ଯ୍ୟ କରିଥିବାରୁ ବୁଲ୍ଗେରିଆ ରାଷ୍ଟ୍ରପତି ରୁମେନ୍ ରାଦେବ ଭାରତୀୟ ନୌସେନାକୁ କୃତଜ୍ଞତା ଜଣାଇଛନ୍ତି। 7 ଜଣ ବୁଲ୍ଗେରିଆ ନାଗରିକଙ୍କ ସମେତ କ୍ରୁ ସଦସ୍ୟଙ୍କୁ ଉଦ୍ଧାର କରିଥିବାରୁ ରାଷ୍ଟ୍ରପତି ରାଦେବ ଭାରତୀୟ ନୌସେନାକୁ ଧନ୍ୟବାଦ ଜଣାଇଛନ୍ତି। ଗତକାଲି ବୁଲ୍ଗେରିଆର ବୈଦେଶିକ ମନ୍ତ୍ରୀ ମାରିଆ ଗ୍ରାବିଏଲ୍ ବୁଲ୍ଗେରିଆରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ସଞ୍ଜୟ ରାଣାଙ୍କ ସହ ଆଲୋଚନା କରି ବୁଲ୍ଗେରିଆ ନାଗରିକଙ୍କୁ ଉଦ୍ଧାର କରିଥିବାରୁ ଧନ୍ୟବାଦ ଜଣାଇଥିଲେ। ସମସ୍ତ ନାବିକଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ରହିଛି ଏବଂ ସେମାନଙ୍କୁ ଠିକ୍ ସମୟରେ ବୁଲ୍ଗେରିଆକୁ ଫେରାଇ ଆଣିବା ପାଇଁ ପ୍ରୟାସ ଜାରି ରହିଛି ବୋଲି ସେ କହିଛନ୍ତି। ଗତବର୍ଷ ଡିସେମ୍ବର ମାସରେ ୟେମେନ୍ର ସୋକୋଟ୍ରା ଦ୍ୱୀପ ନିକଟରେ ଆରବ ସାଗରରେ ଡକାୟତମାନେ 7 ଜଣ ବୁଲ୍ଗେରିଆ 9 ଜଣ ମିଆଁମାର ଏବଂ ଜଣେ ଆଙ୍ଗୋଲା ନାଗରିକଙ୍କୁ ନେଇ ଯାଉଥିବା ଜାହାଜକୁ ଅପହରଣ କରିନେଇଥିଲେ। ଭାରତୀୟ ନୌସେନାର ସୂଚନା ଅନୁଯାୟୀ ଆଇଏନ୍ଏସ୍ କୋଲକାତା ଭାରତୀୟ ଉପକୂଳରୁ ପ୍ରାୟ 2600 କିଲୋମିଟର ଦୂରରେ ଯାତ୍ରା କରୁଥିବା ଅପହୃତ ଜାହାଜକୁ ଅଟକାଇ ସେମାନଙ୍କୁ ମୁକ୍ତ କରିଥିଲା। ନିର୍ବାଚନ କମିଶନର ଜ୍ଞାନେଶ କୁମାର ଓ ଡକ୍ଟର ସୁଖବୀର ସିଂ ସାନ୍ଧୁ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରିଛନ୍ତି। ଗତ ସପ୍ତାହରେ ଉଭୟ ନିର୍ବାଚନ କମିଶନରଙ୍କୁ ନିଯୁକ୍ତି ଦିଆଯାଇଥିଲା। ଓଡ଼ିଶାରେ ଆଗାମୀ ସାଧାରଣ ନିର୍ବାଚନକୁ ସ୍ୱଚ୍ଛ ନିରପେକ୍ଷ ଅବାଧ ଓ ଶାନ୍ତିପୂର୍ଣ୍ଣ କରିବା ନିମନ୍ତେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟରେ 4ଟି ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବାବେଳେ ପୁଲିସ୍ ମୁତୟନ, ଇଭିଏମ୍ ପରିଚାଳନା, ଷ୍ଟ୍ରଙ୍ଗରୁମ୍ ସୁରକ୍ଷା, ମତଦାନ ଦିବସରେ ଶାନ୍ତି ଶୃଙ୍ଖଳା, ସାମାଜିକ ଗଣମାଧ୍ୟମ ପ୍ରସାରଣକୁ ରୋକିବା ସହିତ ମାଦକ ଦ୍ରବ୍ୟର ଚୋରା ନିୟନ୍ତ୍ରଣ କରିବା ନେଇ ବୈଠକରେ ଆଲୋଚନା ହୋଇଥିଲା। ଏଥିସହିତ ସାଇବର ଅପରାଧକୁ ନିୟନ୍ତ୍ରଣ କରିବା ସହ ଅଭ୍ୟାସଗତ ଅପରାଧୀଙ୍କୁ ଗିରଫ କରିବା ନେଇ ମୁଖ୍ୟ ଶାସନ ସଚିବ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଅନ୍ୟପକ୍ଷରେ ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପରେ ଗତକାଲି ପୁଲିସ୍ ମହାନିର୍ଦ୍ଦେଶକ ଅରୁଣ କୁମାର ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆଇନ ଶୃଙ୍ଖଳା ସ୍ଥିତିକୁ ମଜବୁତ କରିବା ସହିତ ସାମାଜିକ ଗଣମାଧ୍ୟମରେ ମିଥ୍ୟା ଖବର ପ୍ରସାରଣ ଉପରେ ନଜର ରଖିବା ପାଇଁ ଜଣେ ଆଇଜି ପାହ୍ୟାର ପୁଲିସ୍ ଅଧିକାରୀଙ୍କୁ ନିୟୋଜିତ କରାଯିବ ବୋଲି ଜଣାପଡ଼ିଛି। କଂଗ୍ରେସ ନେତା ରାହୁଲ ଗାନ୍ଧି ସ୍ୱଷ୍ଟ କରିଛନ୍ତି ଯେ କ୍ଷମତା ସେହି ଶକ୍ତିକୁ ବୁଝାଉଛି ଯାହା ଭାରତର ସ୍ୱର, ଏହାର ଅନୁଷ୍ଠାନ ଏବଂ ଭାରତର ସମଗ୍ର ସାମ୍ବିଧାନିକ ଢାଞ୍ଚାକୁ ବାନ୍ଧି ରଖିଛି। ବିଜେପିର ବରିଷ୍ଠ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ମନ୍ତବ୍ୟର ଅର୍ଥ ବିକୃତ କରୁଥିବା ନେଇ ରାହୁଲ ଗାନ୍ଧି ଏକ ସୋସିଆଲ୍ ମିଡିଆ ପୋଷ୍ଟରେ ଅଭିଯୋଗ କରିଥିଲେ। ରୁଷିଆର ରାଷ୍ଟ୍ରପତି ଭାବେ ପୁନର୍ବାର ନିର୍ବାଚିତ ହୋଇଥିବା ଭ୍ଲାଦିମିର୍ ପୁତିନ୍ଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଭିନନ୍ଦନ ଜଣାଇଛନ୍ତି। ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି ଯେ ଆଗାମୀ ବର୍ଷଗୁଡ଼ିକରେ ଭାରତ ଏବଂ ରୁଷ ମଧ୍ୟରେ ସ୍ୱତନ୍ତ୍ର ରଣନୈତିକ ଭାଗିଦାରୀକୁ ଆହୁରି ସୁଦୃଢ଼ କରିବା ପାଇଁ ସେ ପୁତିନ୍ଙ୍କ ସହ ଘନିଷ୍ଠ ଭାବରେ କାର୍ଯ୍ୟ କରିବାକୁ ଆଗ୍ରହୀ। ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ଜେନେରାଲ୍ ଅନୀଲ ଚୌହାନ ପୁଣେସ୍ଥିତ ଆର୍ମଡ୍ ଫୋର୍ସ ମେଡିକାଲ କଲେଜକୁ ପ୍ରଶଂସା ପ୍ରମାଣପତ୍ର ପ୍ରଦାନ କରିଛନ୍ତି। 2022 ଜୁଲାଇ 1ରୁ 2023 ଜୁନ୍ 30 ମଧ୍ୟରେ ଦୃଷ୍ଟାନ୍ତମୂଳକ ପ୍ରତିବଦ୍ଧତା ଏବଂ ସେବା ପାଇଁ ଏହି ସମ୍ମାନ ପ୍ରଦାନ କରାଯାଇଛି। ସଶସ୍ତ ବାହିନୀ ମେଡିକାଲ କଲେଜର ନିର୍ଦ୍ଦେଶକ ତଥା କମାଣ୍ଡାଣ୍ଟ ଲେଫ୍ଟନାଣ୍ଟ ଜେନେରାଲ ନରେନ୍ଦ୍ର କୋଟୱାଲ ଏବଂ ସୁବେଦାର ମେଜର ଆର୍କେ ସିଂ ଜେନେରାଲ ଚୌହାନଙ୍କଠାରୁ ଏହି ପ୍ରମାଣପତ୍ର ଗ୍ରହଣ କରିଥିଲେ। ଏହି ଅବସରରେ ସଶସ୍ତ ବାହିନୀରେ କାର୍ଯ୍ୟରତ ଅବସରପ୍ରାପ୍ତ ଅଧିକାରୀମାନେ ଉପସ୍ଥିତ ଥିଲେ। ସ୍ୱିଜରଲ୍ୟାଣ୍ଡର ବାସେଲ୍ଠାରେ ଆଜିଠାରୁ ସ୍ୱିସ୍ ଓପନ୍ ସୁପର 300 ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେଉଛି। ପୁରୁଷ ଏକକ ବର୍ଗରେ ସପ୍ତମ ମାନ୍ୟତାପ୍ରାପ୍ତ ଭାରତର ଲକ୍ଷ୍ୟ ସେନ୍ ମାଲେସିଆର ଲିୟଙ୍ଗ୍ ଜୁନ୍ ହାଓଙ୍କ ବିପକ୍ଷରେ ଅଭିଯାନ ଆରମ୍ଭ କରିବେ। ସେହିଭଳି କିଦାମ୍ବି ଶ୍ରୀକାନ୍ତ ତାଇୱାନ ବିପକ୍ଷରେ ଖେଳିବେ। ମହିଳା ଏକକ ବର୍ଗରେ ଚତୁର୍ଥ ମାନ୍ୟତାପ୍ରାପ୍ତ ପିଭି ସିନ୍ଧୁ ଜର୍ମାନର ୟେନ୍ ଲିଙ୍କୁ ଭେଟିବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି ଦକ୍ଷ ଶାସନ କ୍ଷେତ୍ରରେ ନୂତନ ଚିନ୍ତାଧାରା ଓ ଜ୍ଞାନକୌଶଳ ପ୍ରଭାବଶାଳୀ ପରିବର୍ତ୍ତନ ଆଣିପାରିବ। ଆମେରିକା ରାଷ୍ଟ୍ରପତିଙ୍କ ଅନୁରୋଧ ପରେ ଆଲୋଚନା ପାଇଁ ୱାଶିଂଟନ୍ ଆସିବେ ଇସ୍ରାଏଲ୍ ଏକ ବରିଷ୍ଠ ପ୍ରତିନିଧି ଦଳ। କୋଲକାତାର ଗାର୍ଡେନ୍ ରିଚ୍ ଅଞ୍ଚଳରେ କୋଠା ଭୁଷୁଡ଼ି ପଡ଼ିବା ଘଟଣାରେ ମୃତ୍ୟୁ ସଂଖ୍ୟା 10କୁ ବୃଦ୍ଧି। ଓଡ଼ିଶାରେ ଅବାଧ ଓ ଶାନ୍ତିପୂର୍ଣ୍ଣ ନିର୍ବାଚନ ନିମନ୍ତେ ବୈଠକ ଅନୁଷ୍ଠିତ ଏବଂ ଆଜିଠାରୁ ଆରମ୍ଭ ହେବ ସ୍ୱିସ୍ ଓପନ୍ 300 ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ। ସମ୍ବାଦ ଶେଷ ହେଲା।